ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଆଇସିସି ଟି20 ବିଶ୍ୱକପ୍ ଫାଇନାଲରେ ଭାରତର ଦମଦାର ବିଜୟ। ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଟି20 ଫର୍ମାଟ୍ରୁ ଅବସର ନେଲେ ବିରାଟ କୋହଲି ଓ ରୋହିତ ଶର୍ମା। ଆସନ୍ତାକାଲିଠାରୁ ଲାଗୁ ହେବାକୁ ଥିବା ନୂଆ ଅପରାଧିକ ଆଇନ ନେଇ ମୁମ୍ବାଇରେ ଆୟୋଜିତ ହେବ ସମ୍ମିଳନୀ ଏବଂ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଜୁଲାଇ 12 ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇଲେ କୋର୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 111ତମ ସଂସ୍କରଣ ହେବ। ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ଭାରତ ଆଇସିସି ପୁରୁଷ ଟି20 ବିଶ୍ୱକପ୍ 2024 ବିଜେତା ହୋଇଛି। 17 ବର୍ଷ ପରେ ଭାରତ ଦ୍ୱିତୀୟ ଥର ଲାଗି ଟି20 ବିଶ୍ୱକପ୍ ହାସଲ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଗତକାଲି ବାର୍ବାଡୋସ୍ର କିଙ୍ଗଷ୍ଟନ୍ ଓଭାଲ୍ଠାରେ ଅନୁଷ୍ଠିତ ରୋମାଞ୍ଚପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 7 ରନ୍ରେ ପରାସ୍ତ କରି ଏହି ବିଜୟ ହାସଲ କରିଛି। ପ୍ରଥମେ ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବିରାଟ କୋହଲିଙ୍କ 69ଟି ବଲ୍ରେ 76 ରନ୍ ଏବଂ ଅକ୍ଷର ପଟେଲଙ୍କ 31ଟି ବଲ୍ରେ 47 ରନ୍ ସ୍କୋର ସହ ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 176 ରନ୍ ସଂଗ୍ରହ କରିଥିଲା। ପୁରୁଷ ଟି20 ବିଶ୍ୱକପ୍ ଫାଇନାଲରେ ଏହା ସର୍ବାଧିକ ସ୍କୋର। ଦକ୍ଷିଣ ଆଫ୍ରିକାର ଏନ୍ରିକ୍ ନର୍ଜେ ଏବଂ କେଶବ ମହାରାଜ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। 177 ରନ୍ର ପିଛା କରି ହେନ୍ରିକ୍ କ୍ଲାସେନ୍ଙ୍କ 52 ରନ୍ ସହାୟତାରେ ଦକ୍ଷିଣ ଆଫ୍ରିକା 8 ୱିକେଟ୍ରେ 169 ରନ୍ କରିବାକୁ ସକ୍ଷମ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା 3ଟି ୱିକେଟ୍ ନେଇଥିବାବେଳେ ଅର୍ଶଦୀପ ସିଂ ଏବଂ ଯଶପ୍ରୀତ ବୁମ୍ରା 2ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ବିରାଟ କୋହଲିଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ 8ଟି ମ୍ୟାଚ୍ରେ 15ଟି ୱିକେଟ୍ ହାସଲ କରିଥିବା ବୋଲର ଯଶପ୍ରୀତ ବୁମ୍ରାଙ୍କୁ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଭାବେ ସମ୍ମାନିତ କରାଯାଇଥିଲା। ଗତକାଲି ଫାଇନାଲ୍ ମ୍ୟାଚ୍ରେ ପୁରସ୍କାର ହାସଲ କରିବା ପରେ ଭାରତର ବରିଷ୍ଠ ଖେଳାଳି ବିରାଟ କୋହଲି ଟି20 ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଛନ୍ତି। ମ୍ୟାଚ୍ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା ମଧ୍ୟ ଟି20 ଆନ୍ତର୍ଜାତିକ ମ୍ୟାଚ୍ରୁ ଅବସର ନେବା ବିଷୟ ଘୋଷଣା କରିଛନ୍ତି। ରୋହିତ ଶର୍ମା କହିଛନ୍ତି ଏବେ ଏହି ଫର୍ମାଟ୍ରୁ ଅବସର ନେବା ପ୍ରକୃଷ୍ଟ ସମୟ, ତେବେ ସେ ଏକଦିବସୀୟ ଏବଂ ଟେଷ୍ଟ ମ୍ୟାଚ୍ରେ ଭାରତର ପ୍ରତିନିଧିତ୍ୱ କରିବେ ବୋଲି କହିଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଟି20 ବିଶ୍ୱକପ୍ ହାସଲ କରିଥିବାରୁ ଭାରତୀୟ କ୍ରିକେଟ୍ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଟିମ୍ ଇଣ୍ଡିଆ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିବା ସହ ଅସାଧାରଣ ବିଜୟ ଲାଭ କରିଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଏହି ବିଜୟ ଭାରତୀୟ ଟିମ୍ର ସମର୍ପଣ ଏବଂ ପରିଶ୍ରମର ଫଳ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଏହା ଏକ ଐତିହାସିକ ମ୍ୟାଚ୍ ଥିଲା।
ଟିମ୍ ଇଣ୍ଡିଆକୁ ଇସ୍ ଭବ୍ୟ ବିଜୟ କେ ଲିଏ ସଭି ଦେଶବାସୀଙ୍କ କି ତରଫ ସେ ବହୁତ ବହୁତ ବଧାଇ। ଆଜ 140 କରୋଡ ଦେଶବାସୀ ଆପକେ ଇସ୍ ଶାନଦାର ପ୍ରଦର୍ଶନ କେ ଲିଏ ଗର୍ବ ଅନୁଭବ କର ରହେ। ଖେଲ କେ ମୈଦାନ ମେ ଆପନେ ୱର୍ଲ୍ଡ କପ୍ ଜିତା, ଲେକିନ ହିନ୍ଦୁସ୍ତାନ କେ ହର ଗାଁ ଗଲି ମହଲେ ମେ ଆପନେ କୋଟି କୋଟି ଦେଶବାସୀଙ୍କ ଦିଲ ଜିତ ଲିଆ।
ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନ ବନ୍ଦରର 1 ନମ୍ଘର ଟର୍ମିନାଲରୁ ହେଉଥିବା ସମସ୍ତ ଉଡ଼ାଣକୁ 2 ନମ୍ଘର ଏବଂ 3 ନମ୍ଘର ଟର୍ମିନାଲକୁ ସ୍ଥାନାନ୍ତର କରାଯାଇଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ କହିଛି ଗତକାଲିଠାରୁ ଏକ ନମ୍ଘର ଟର୍ମିନାଲ୍ର ସମସ୍ତ କାର୍ଯ୍ୟ ଦୁଇ ଏବଂ ତିନି ନମ୍ଘର ଟର୍ମିନାଲ୍ରେ ପରିଚାଳନା କରାଯାଉଛି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ, ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ମୁମ୍ବାଇରେ ଏକ ସମ୍ମିଳନୀ ଆୟୋଜିତ ହେଉଛି। ଏହାର ଶୀର୍ଷକ ରହିଛି ଅପରାଧିକ ନ୍ୟାୟ ପ୍ରଣାଳୀରେ ପ୍ରଶାସନରେ ଭାରତର ପ୍ରଗତି। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ନୂତନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଷୟରେ ଲୋକମାନଙ୍କୁ ସଚେତନ କରିବା। ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ବମ୍ବେ, ଗୁଜରାଟ, ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିମାନେ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଦିନିକିଆ ସରକାରୀ ଗସ୍ତରେ କତ୍ତାର ଯିବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତ କାଳରେ ଡକ୍ଟର ଜୟଶଙ୍କର କତ୍ତାର ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲ ରେହମାନ ବିନ୍ ଜସିମ୍ ଅଲ୍ ସାନିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ରାଜନୈତିକ, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ସୁରକ୍ଷା, ସାଂସ୍କୃତିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହେବ। ମନ୍ତ୍ରଣାଳୟ କହିଛି ଭାରତ ଏବଂ କତ୍ତାର ମଧ୍ୟରେ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଫେବୃୟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତ୍ତାର ଗସ୍ତ କରିଥିଲେ ଏବଂ ସେଠାକାର ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ସିବିଆଇ ମୁମ୍ବାଇର ଲୋୟର ପରେଲ ଏବଂ ମଲାଡ ଅଞ୍ଚଳରେ ଥିବା ପାସ୍ପୋର୍ଟ ସେବା କେନ୍ଦ୍ରରେ କାର୍ଯ୍ୟରତ ସହାୟକ ଏବଂ ବରିଷ୍ଠ ସହାୟକଙ୍କ ସମେତ 14 ଜଣ ଅଧିକାରୀଙ୍କ ବିରୋଧରେ 12ଟି ମାମଲା ରୁଜୁ କରିଛି। ଏହାଛଡ଼ା ସିବିଆଇ ପକ୍ଷରୁ 18 ଜଣ ପାସ୍ପୋର୍ଟ ସୁବିଧା ଏଜେଣ୍ଟ ଓ ଦଲାଲମାନଙ୍କ ବିରୋଧରେ ଏତଲା ଦାୟର କରାଯାଇଛି। ସୂଚନା ଅନୁଯାୟୀ ପାସ୍ପୋର୍ଟ ଅଧିକାରୀ, ଏଜେଣ୍ଟ ଏବଂ ଦଲାଲମାନେ ବେନିୟମ କାର୍ଯ୍ୟ କରୁଥିଲେ, ଲୋକମାନଙ୍କର ବ୍ୟକ୍ତିଗତ ବିବରଣୀରେ ପରିବର୍ତ୍ତନ କରି ସେମାନଙ୍କଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ର ସରକାର ଏକ ବ୍ୟାପକ ଡାଟା ବେସ୍ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଗତ ବିଡି କର୍ମଚାରୀ, ଅଣ କୋଇଲା ଖଣି ଏବଂ ସିନେମା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମୂଲ୍ୟାଙ୍କନ ହୋଇପାରିବ। ଗତକାଲି ନୂଆଦିଲ୍ଲୀରେ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ସଚିବ ସୁମିତା ଡାବରା ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି। ବିଡି, ସିନେମା ଏବଂ ଅଣକୋଇଲା ଖଣି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଶ୍ରମ କଲ୍ୟାଣ ଯୋଜନାରେ କେଉଁଭଳି ଲକ୍ଷ୍ୟ ହାସଲ ହୋଇଛି ସେ ସମ୍ପର୍କରେ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା। ବିଶେଷଭାବେ ଏହିସବୁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଦିଆଯାଉଥିବା ବିଭିନ୍ନ ଲାଭ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଫିଲିପାଇନ୍ସର ଜାମ୍ବୋଆଙ୍ଗା ସହରର ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟି 5 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ 21ରୁ ଅଧିକ ଆହତ ହୋଇଛନ୍ତି। ସେଠାକାର ମେୟର କହିଛନ୍ତି 21 ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀର ଏକ ଅଦାଲତ ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି। ସିବିଆଇ ହେପାଜତରେ 3 ଦିନ ରହିବା ପରେ ସିବିଆଇର ଆବେଦନକୁ ଗ୍ରହଣ କରି ଶ୍ରୀ କେଜରିୱାଲଙ୍କୁ ଅଦାଲତ 14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଓକିଲ କହିଛନ୍ତି ବିଚାର ବିଭାଗୀୟ ହେପାଜତ ଦାବି ବିରୁଦ୍ଧରେ ସେମାନେ ଆବେଦନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଆଇସିସି ଟି20 ବିଶ୍ୱକପ୍ ଫାଇନାଲରେ ଭାରତର ଦମଦାର ବିଜୟ, ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଟି ଟ୍ୱେଣ୍ଟି ଫର୍ମାଟ୍ର ଅବସର ନେଲେ ବିରାଟ କୋହଲି ଓ ରୋହିତ ଶର୍ମା। ଆସନ୍ତାକାଲିଠାରୁ ଲାଗୁ ହେବାକୁ ଥିବା ନୂଆ ଅପରାଧିକ ଆଇନ ନେଇ ମୁମ୍ବାଇରେ ଆୟୋଜିତ ହେବ ସମ୍ମିଳନୀ ଏବଂ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଜୁଲାଇ 12 ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେଫାଜତକୁ ପଠାଇଲେ କୋର୍ଟ। ସମ୍ବାଦ ଶେଷ ହେଲା।